କାଳିଆ ଓ କାଳିଆ ଗୋଟିଏ ନାଁର ଦୁଇଟି ମଙ୍ଗ, ସେ ପାଖରେ ନିଛାଟିଆ ମଶାଣି, ଏ ପାଖରେ ଘୋ ଘୋ ଶୁଭୁଥିବା ଜୀବନର ବଡ଼ ଦେଉଳ। ମଶାଣିରେ ଦିଗମ୍ବରୀ କାଳୀ ତ୍ୟାଗ ଆଉ ମୋକ୍ଷର ପ୍ରତୀକ, ବଡ଼ ଦେଉଳରେ ଐଶ୍ୱର୍ଯ୍ୟଭୋଗୀ କାଳିଆ ଭୋଗ ଆଉ ସୁଖର ପ୍ରତୀକ। ଦୁହେଁ ଯେତିକି ଭିନ୍ନ ସେତିକି ଅଭିନ୍ନ, ନାଁରେ ତାଙ୍କରି କେବଳ ଗୋଟିଏ ଅକ୍ଷରର ପାର୍ଥକ୍ୟ। କାଳୀଙ୍କ ନାଁରେ ଖାଲି ଆ ଯୋଡ଼ିଦେଲେ ସିଏ ହୋଇଯାଏ କାଳିଆ।
କାଳିରେ ଆ ଲାଗିଲେ ହୁଏ କାଳିଆ, କାଳିରେ ଆ ଲାଗିଲେ ହୁଏ କାଳିଆ। ଦୁହିଁଙ୍କ ଦେହର ରଙ୍ଗ କଳାହାଣ୍ଡିଆ, ଦୁହିଁଙ୍କ ଦେହର ରଙ୍ଗ କଳାହାଣ୍ଡିଆ। ଜଣେ ମହାକାଳୀ ନରମୁଣ୍ଡ ମାଳି, ଜଣେ ମହାକାଳୀ ନରମୁଣ୍ଡ ମାଳି, ଆଉ ଜଣେ ନୀଳା ଚଳିଆ, ଆଉ ଜଣେ ନୀଳା ଚଳିଆ। କାଳିରେ ଆ ଲାଗିଲେ ହୁଏ କାଳିଆ, ଦୁହିଁଙ୍କ ଦେହର ରଙ୍ଗ କଳାହାଣ୍ଡିଆ, ଦୁହିଁଙ୍କ ଦେହର ରଙ୍ଗ କଳାହାଣ୍ଡିଆ। ଜଣେ ବୁଲୁଥାଏ ନୀତି ମଶାଣି ପଦାରେ, ଦିଗମ୍ବରୀ ବେଶ ହୋଇ ଭୂତଙ୍କ ମେଳରେ। ଆଉ ଜଣେ ବାର ମାସେ ବାର ବେଶ ହୋଇ ପୂଜା ପାଉଥାଏ ବସି ବଡ଼ ଦେଉଳରେ। ଜଣେ ବୁଲୁଥାଏ ନୀତି ମଶାଣି ପଦାରେ, ଦିଗମ୍ବରୀ ବେଶ ହୋଇ ଭୂତଙ୍କ ମେଳରେ। ଆଉ ଜଣେ ବାର ମାସେ ବାର ବେଶ ହୋଇ ପୂଜା ପାଉଥାଏ ବସି ବଡ଼ ଦେଉଳରେ। ଜଣକୁ ସୁନ୍ଦର କଳା କରିଆ, ଜଣକୁ ସୁନ୍ଦର କଳା କରିଆ, ଆଉ ଜଣେ ପିନ୍ଧେ ଖଣ୍ଡୁଆ। କାଳିରେ ଆ ଲାଗିଲେ ହୁଏ କାଳିଆ, କାଳିରେ ଆ ଲାଗିଲେ ହୁଏ କାଳିଆ। କାଳୀ ପରି କାଳିଆ ବି ହେବ ଭୟଙ୍କର, ଯେଉଁ ଦିନ ନେବ ସିଏ କଳ୍କି ଅବତାର। ବାର ହାତ ଖଣ୍ଡା ଯେବେ ବୁଲିବ ତାହାର, ପାପ ଆଉ ପାପି ଶୂନ୍ୟ ହୋଇବ ସଂସାର। କାଳୀ ପରି କାଳିଆ ବି ହେବ ଭୟଙ୍କର, ଯେଉଁ ଦିନ ନେବ ସିଏ କଳ୍କି ଅବତାର। ବାର ହାତ ଖଣ୍ଡା ଯେବେ ବୁଲିବ ତାହାର, ପାପ ଆଉ ପାପି ଶୂନ୍ୟ ହୋଇବ ସଂସାର। ଜଣକୁ ଓଳଗି ଜଣକୁ ମୁଣ୍ଡିଆ, ଜଣକୁ ଓଳଗି ଜଣକୁ ମୁଣ୍ଡିଆ, ଦୁହେଁ ଥିଲେ ଥିବ ଦୁନିଆ। କାଳିରେ ଆ ଲାଗିଲେ ହୁଏ କାଳିଆ, କାଳିରେ ଆ ଲାଗିଲେ ହୁଏ କାଳିଆ। ଦୁହିଁଙ୍କ ଦେହର ରଙ୍ଗ କଳାହାଣ୍ଡିଆ, ଦୁହିଁଙ୍କ ଦେହର ରଙ୍ଗ କଳାହାଣ୍ଡିଆ। ଜଣେ ମହାକାଳୀ ନରମୁଣ୍ଡ ମାଳି, ଜଣେ ମହାକାଳୀ ନରମୁଣ୍ଡ ମାଳି, ଆଉ ଜଣେ ନୀଳା ଚଳିଆ।